ଗଳ୍ପ ଶ୍ମଶାନ ପ୍ରତିଯୋଗିତା, ରଚନା ପୁଳିନ ବିହାରୀ ରାୟ। ଦଳେ ଲୋକ ଯାଇ ଗାଁର ଦୁଇ ମୁଖିଆଙ୍କ ଭିତରୁ ଜଣେ ଗରାବଡ଼ୁଙ୍କ ପାଖରେ, ଆଉ ଜଣେ ମୁଖିଆ ପୂଜା ପଣ୍ଡାଙ୍କ ପାଖରେ ପହଞ୍ଚିଲେ। ଗ୍ରାମ ମଧ୍ୟରେ ସବୁଦିନେ ଦୁହିଁଙ୍କର ଦୁଇଟି ଦଳ, ଦଳେ ଗରାବଡ଼ୁଙ୍କୁ ଟେକି ଧରିଲେ, ଆଉ ଦଳେ ପୂଜା ପଣ୍ଡାଙ୍କୁ ଟେକି ଧରିଥାନ୍ତି। ଗାଁର ପୂଜା ପାର୍ବଣ, ଯାନିଯାତ୍ରା ସବୁଥିରେ ଉଭୟଙ୍କର ବେଶ ପ୍ରତିଯୋଗିତା ଚାଲେ। ଗ୍ରାମବାସୀଙ୍କ ମଧ୍ୟରେ ବେଳେବେଳେ ତର୍କ ବିତର୍କ ବି ଚାଲେ, ଗରାବଡ଼ୁ ଦଳର ଭଲ ହେଲା କି ପୂଜା ପଣ୍ଡା ଦଳର ଭଲ ହେଲା। ବେଳେବେଳେ ତର୍କ ବିତର୍କରୁ ହାତାହାତି ପର୍ଯ୍ୟନ୍ତ ଯାଏ। ପ୍ରତିଯୋଗିତା ଏତେ ଦୂର ଆଗେ ଯାଏ ଯେ ଗରାବଡ଼ୁ ଦଳ ବେଳକେ ଗର୍ବ କରନ୍ତି ଯେ ଗରାବଡ଼ୁଙ୍କ ମୁଣ୍ଡରେ ବାଳ ଅଛି, ଆଉ ପୂଜା ପଣ୍ଡାଙ୍କର ମୁଣ୍ଡ ଚନ୍ଦା। ଏ କଥାରେ ପୂଜା ପଣ୍ଡାଙ୍କ ଦଳ ଟିକିଏ ଦବିଯାଆନ୍ତି, ଏଣୁ ଟୋକା ଠାକରାଙ୍କ ଭିତରୁ ବେଳେବେଳେ ଥଟ୍ଟା କରି କହିବାର ଶୁଣାଯାଏ, ଡେଜର୍ଟ ହେଡ଼େଡ୍ ପୂଜା ପଣ୍ଡା। ପୁଣି ଗରାବଡ଼ୁଙ୍କର ହାତ ଦୁଇଟା ଆଜାନୁ ଲମ୍ବିତ, ବାହୁ ନ ହୋଇ ଟିକିଏ ଅପେକ୍ଷାକୃତ ଛୋଟ। ଏଥିଲାଗି ପୂଜା ପଣ୍ଡାଙ୍କ ଦଳ କେତେବେଳେ ଗର୍ବ କଲେ ଗରାବଡ଼ୁଙ୍କ ଦଳ ଚପିଯାଆନ୍ତି, ଆଉ ଏଣେ ଟୋକା ଟାକରାଙ୍କ ଭିତରୁ କେବେ କେବେ ଗରାବଡ଼ୁଙ୍କ ପରିହାସ କରି କହିବାର ଶୁଣାଯାଏ, ସର୍ଟ ହ୍ୟାଣ୍ଡ ଗରାବଡ଼ୁ। ଏଣୁ ଉଭୟ ଦଳର ଟୋକା ଟାକରାଙ୍କ ମହଲରେ ପ୍ରାୟ କଥା କଥାକେ କହି ହୁଅନ୍ତି, ଡେଜର୍ଟ ହେଡ଼େଡ୍ ପୂଜା ପଣ୍ଡା, ସର୍ଟ ହ୍ୟାଣ୍ଡ ଗରାବଡ଼ୁ। ଅର୍ଥାତ୍ ଜମିଦାରୀ ଯିବା ପରେ ଉଭୟ କଂଗ୍ରେସରେ ଯୋଗ ଦେଇଥାନ୍ତି ଏବଂ ଦୁହେଁ କଂଗ୍ରେସର ଦୁଇଟି ବିଦ୍ୟମାନ ନେତାଙ୍କୁ ଆଶ୍ରା କରିଥାନ୍ତି। ସେ ଯାହା ହେଉ, ଏଥର ଉଭୟ ଦଳର ଲୋକେ ଏକ ନୂତନ ବିଷୟ ନେଇ ଡେଜର୍ଟ ହେଡ଼େଡ୍ ପୂଜା ପଣ୍ଡା ଏବଂ ସର୍ଟ ହ୍ୟାଣ୍ଡ ଗରାବଡ଼ୁଙ୍କ ନିକଟରେ ପ୍ରାର୍ଥୀ ହୋଇ ଜଣାଇଲେ ଯେ ଆବହମାନ କାଳରୁ ଗ୍ରାମ ନିକଟରେ ସେମାନଙ୍କର ନିଜର ଗୋଟିଏ ମଶାଣି ନାହିଁ। ଏଥିଲାଗି ସେମାନେ ଶବ ସତ୍କାର ବେଳେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅନ୍ୟ ଜାଗାରେ ନେଇ ଶବକୁ ପୋଡ଼ିଦେବା, ପୋତିଦେବା, ବାଡ଼ ବୁଦାମୂଳେ ଲୁଚେଇକରି ଫୋପାଡ଼ି ଦେଇ ଆସିବା କିମ୍ବା ବେଳଉଣ୍ଡି ନଈରେ ଭସେଇ ଦେବା ଛଡ଼ା ଅନ୍ୟ ଉପାୟ ନାହିଁ। ଆହୁରି ମଧ୍ୟ ଜଣାଇଲେ ଯେ ଗ୍ରାମ ଯେମିତି ପ୍ରଗତି ପଥରେ ଆଗେଇ ଚାଲିଛି, ଏଥିରେ ସେମାନଙ୍କର ଶବକୁ ନେଇ ନିଜ ଜାଗାରେ ସତ୍କାର ନ କରି ଅନ୍ୟ ଜାଗାରେ ସତ୍କାର କରିବାଟା ଶବ ପ୍ରତି ଅସମ୍ମାନ ଛଡ଼ା ଆଉ କ'ଣ ହୋଇପାରେ। ଆହୁରି ଜଣାଇଲେ ଯେ ଭୂଦାନ ଆନ୍ଦୋଳନ ଯୁଗରେ ଗରାବଡ଼ୁ ଆଉ ପୂଜା ପଣ୍ଡାଙ୍କ ଭଳି ଗ୍ରାମରେ ଲୋକ ଥାଉ ଥାଉ ମଶାଣି କରିବା ପାଇଁ ଖଣ୍ଡେ ଭୂଦାନ ନଦେଲେ ଗ୍ରାମ ପକ୍ଷରେ ଅତି ଲଜ୍ଜାର ବିଷୟ। ବିଶେଷତଃ କଂଗ୍ରେସ ନେତାମାନେ ଯେତେବେଳେ ଭୂଦାନ ପାଇଁ ଅଭିନୟ କଲେଣି, ଖଣ୍ଡେ ଜାଗା ହେଲେ ସେଇ ହେବ ଗାଁରେ ମଶାଣି। ସେଇ ମଶାଣିରେ ଏ ଦେହ ଦିନେ ନିଆଁ ପାଉଁଶ ହୋଇ କିମ୍ବା ମାଟି ସଙ୍ଗେ ମାଟି ହୋଇ ମିଶିଲେ କି ଆନନ୍ଦର କଥା। ଆମ ଗାଁ ମାଟିରେ ଆମ ଦେହ ନ ମିଶି ପର ଗାଁ ମାଟିରେ ମିଶିଲେ ନରକର ଗତି ହେବ ସିନା। ଏମିତି କଥାଗୁଡ଼ାଏ କହି ଗରାବଡ଼ୁ ଦଳ ଗରାବଡ଼ୁଙ୍କୁ ଆଉ ପୂଜା ପଣ୍ଡା ଦଳ ପୂଜା ପଣ୍ଡାଙ୍କୁ ମଶାଣି କରିବା ପାଇଁ ମତେଇଲେ। ଗରାବଡ଼ୁ ଏବଂ ପୂଜା ପଣ୍ଡା ଉଭୟ ଲୋକଙ୍କର ଏ ଗୋଟାଏ ଆବେଦନ ଶୁଣି ମନେ ମନେ ନିଜେ ମଧ୍ୟ ଭାବି ଦେଖିଲେ, ପ୍ରକୃତରେ ଗୋଟାଏ ଗ୍ରାମରେ ଏଇଟା ବଡ଼ ଅଭାବ। ଏ ବିଷୟ ତ ଏତେ କାଳ ପର୍ଯ୍ୟନ୍ତ ମୁଣ୍ଡରେ ପଶିନଥିଲା। ଉଭୟ ଭାବି ସ୍ଥିର କଲେ, ହଉ ମଶାଣି ପାଇଁ ଜାଗା ଖଣ୍ଡେ ଦେବା। କିନ୍ତୁ ଯେତେବେଳେ ଗାଁରେ ସବୁ କଥାରେ ଗରାବଡ଼ୁ ଆଉ ପୂଜା ପଣ୍ଡାଙ୍କ ଭିତରେ ପ୍ରତିଯୋଗିତା, ମଶାଣି ପାଇଁ ଭୂଦାନରେ ଆଉ ପ୍ରତିଯୋଗିତା ନ ହେବ ବା କାହିଁକି। ଏଣୁ କାଳ ବିଳମ୍ବନ କରି ଗରାବଡ଼ୁ ଏବଂ ପୂଜା ପଣ୍ଡା ଉଭୟ ଗ୍ରାମର ମଶାଣି ଲାଗି ସମାନ ସମାନ ଭୂଦାନ କଲେ। ଏ ଭୂଦାନ ଦେଖି ଉଭୟ ଦଳର ଲୋକେ କୁହାକୁହି ହେଲେ, ଦେଖ ଗାଁର ନିଜର ହୋଇ ଖଣ୍ଡେ ମଶାଣି ନଥିଲା, ଏବେ ଦୁଇ ଦୁଇଟା ମଶାଣି, ସମ୍ଭାଳ କେତେ ମରିବ ମୋର, କେତେ ଶବ ସତ୍କାର କରୁଛ କର, କେତେ ସମାଧି ତୋଳୁଛ ତୋଳ, ଖାଲି ତ ମଶାଣି କଲେ ହେବ ନାହିଁ, ସେତିକି ଶବ ପୁଣି ଯୋଗେଇବା ଦରକାର ନା ନାହିଁ। ନହେଲେ ଆଜିକାଲି ଯେମିତି ଗାଁ ଗାଁରେ ଗୋଟାଏ ଲେଖାଏଁ ସ୍କୁଲ କରିପକାଉଛନ୍ତି, ଦେଖିଲା ବେଳକୁ ସ୍କୁଲରେ ପିଲା ନାହିଁ କି ମାଷ୍ଟର ବି ନାହିଁ କିମ୍ବା ଉପକରଣ ମଧ୍ୟ ନାହିଁ, ସେମିତି ହେଲେ ହାସ୍ୟାସ୍ପଦ ହେବା ଛଡ଼ା ଆଉ କ'ଣ। କେତେକ କହିଲେ, କଥାରେ ଅଛି ଘରକୁ ସୁନ୍ଦର ଘରଣୀ, ଆକାଶକୁ ସୁନ୍ଦର ତାରା, ମେଘକୁ ବିଜୁଳି ସୁନ୍ଦର, ଜାତିକି ନେତା ସୁନ୍ଦର, ମକଦ୍ଦମାକୁ ଟାଉଟର ସୁନ୍ଦର, ସେମିତି ମଶାଣିକି ଶବ ସୁନ୍ଦର। ଏକଥା ଶୁଣି ଆଉ କେତେକ କୁହାକୁହି ହେଲେ, ମଶାଣି ତ ଶବ ଯୋଗା ହେବ କି ନା ଦେଖାଯିବ, ଆଗେ ମଶାଣିର ଶୁଭ ଦିଆଯାଉ, ମଶାଣି ଉଦ୍ଘାଟନ କରାଯାଉ, ତାପରେ ଆଉ ସବୁ ହେବ। ପ୍ରକୃତ କଥା ମଶାଣି ଉଦ୍ଘାଟନ ହେବା ଦରକାର, ନହେଲେ ହେବ କେମିତି? ମଶାଣୀ ଉଦ୍ଘାଟନ ଉତ୍ସବ କଥା କ୍ରମଶଃ ଯାଇ ଗରାବଡ଼ୁ ଏବଂ ପୂଜା ପଣ୍ଡାଙ୍କ କାନରେ ପଡ଼ିଲା। ଉଭୟ ରାଜି ହେଲେ, ମଶାଣୀରେ ଶୁଭ ଦିଆଯିବ, ଉଦ୍ଘାଟନ ଉତ୍ସବ ପାଳନ କରାଯିବ। ଖାଲି ପାଳନ ତ କରାଯିବ ନାହିଁ, ମହାସମାରୋହରେ ପାଳନ କରାଯିବ। ଏଥିରେ ପ୍ରଶ୍ନ ଉଠିଲା, ଉଦ୍ଘାଟନ କରିବ କିଏ? ସେମିତି ନାମଜାଦା ଲୋକ ଦ୍ୱାରା ଉଦ୍ଘାଟନ ହେବା ଦରକାର। ଏଣୁ ଦଳେ ଭାବିଲେ ରାଷ୍ଟ୍ରପତିଙ୍କୁ ଡକାଇବା, ଆଉ ଦଳେ ଭାବିଲେ ଉପରାଷ୍ଟ୍ରପତିଙ୍କୁ ଡକାଇବା, ଅପର ଦଳ ଭାବିଲେ ପ୍ରଧାନମନ୍ତ୍ରୀଙ୍କୁ ଡକାଇବା, ଆଉ ଦଳେ ଭାବିଲେ ରାଜ୍ୟପାଳଙ୍କୁ ଡକାଇବା। ଶେଷରେ କଥା ଖସି ଖସି ଆସି ରହିଲା ମନ୍ତ୍ରୀଙ୍କ ଉପରେ। ଗରାବଡ଼ୁ ଦଳ କହିଲେ ଆମେ ମନ୍ତ୍ରୀଙ୍କୁ ଡକାଇବା, ପୂଜା ପଣ୍ଡା ଦଳ କହିଲେ ଆମେ ଖାଦ୍ୟ ମନ୍ତ୍ରୀଙ୍କୁ ଡକାଇବା, ଗରାବଡ଼ୁ ଦଳ କହିଲେ ଆମେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଡକାଇବା। ଏହାର କାରଣ, ନିକଟରେ ଅଗଷ୍ଟ 15 ଦିନ ସ୍ୱାଧୀନତା ଦିବସ ଉପଲକ୍ଷେ ଖାଦ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଉଭୟ ଆମର ଏଠିକୁ ଆସିବାର ଅଛି। ସେହି ଦିନଟା ଶ୍ମଶାନ ଉଦ୍ଘାଟନ କରିବାର ସ୍ଥିର କରାଯାଉ, ସେହି କଥା ସ୍ଥିର ହେଲା। ଗରାବଡ଼ୁ ଦଳ ଯାଇ ତାଙ୍କ ନେତା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏ ପ୍ରସ୍ତାବ ଦେଇ ଭେଟିଲେ। ତେଣେ ପୂଜା ପଣ୍ଡା ଦଳ ମଧ୍ୟ ତାଙ୍କ ମନ୍ତ୍ରୀ ଖାଦ୍ୟମନ୍ତ୍ରୀଙ୍କୁ ଭେଟିଲେ। ଉଭୟ ମନ୍ତ୍ରୀ ରାଜି ହେଲେ। କଥା ପଡ଼ିଲା, ଉଦ୍ଘାଟନ ପାଇଁ ତ ଶବ ଦରକାର, ଶବଟାଏ ନହେଲେ ଉଦ୍ଘାଟନ ହେବ କାହାକୁ ନେଇ? ପୂଜା ପଣ୍ଡାଙ୍କ ମାଇପ ପଡ଼ିଥିଲା ବେମାର। ପୂଜା ପଣ୍ଡା ଠାକୁରଙ୍କୁ ଡାକୁଥାନ୍ତି, ହେ ଠାକୁରେ, ଦିନ କେଇଟା ବଞ୍ଚେଇ ରଖ, ଠିକ ମନ୍ତ୍ରୀ ଆସି ଉଦ୍ଘାଟନ କରିବା ଦିନ ପର୍ଯ୍ୟନ୍ତ, ତେଣିକି ନେଇଗଲେ ମୁଁ ଛେନାଗୁଡ଼ ଭୋଗ କରିବି। ପୂଜା ପଣ୍ଡାଙ୍କ ମାଇପର ଦଶା ଦେଖି ଗରାବଡ଼ୁ ତାଙ୍କ ଘରଣୀଙ୍କୁ କହିଲେ, ତମକୁ ମରଣ ନାହିଁ, ଚିତ୍ରଗୁପ୍ତ ତମର ପାଞ୍ଜିଟା ହଜେଇ ଦେଲାଣି ନା କ'ଣ? ମ ଗରାବଡ଼ୁଆଣୀ ମହା ଖପା ହୋଇ କହିଲେ, କି ମୁଁ କାହିଁକି ମରିବି? ତମେ ମରୁନ, ମରିବାକୁ ଯଦି ଏତେ ସୁଖ ଲାଗୁଛି ତମକୁ। ଗରାବଡ଼ୁ କହିଲେ, ନାଇଁ ନାଇଁ, ମୁଁ କ'ଣ କହୁଥିଲି କି, ତମେ ମଲେ ମନ୍ତ୍ରୀ ତମ ମୁହଁରେ ନିଆଁ ଦିଅନ୍ତେ, ମୁଁ ପୁଣି ତମ ସମାଧି ତୋଳେଇ ଦିଅନ୍ତି, ତାପରେ ମାର୍ବଲ ବସେଇ କବିତା ଲେଖିଦିଅନ୍ତି, ତମର ଦୁଃଖ କ'ଣ? ପ୍ରତିଦିନ ସନ୍ଧ୍ୟାରେ ମୁଁ ଯାଇ ସେଠି ଧୂପବତୀ ଜାଳନ୍ତି, ଫୁଲ ଚନ୍ଦନ ବି ଦିଅନ୍ତି, ପ୍ରତିଦିନ ସକାଳେ ମୋ ସତୀ ସାଧ୍ୱୀ ଅହ୍ୟ ସୁଲକ୍ଷଣୀ ସ୍ତ୍ରୀ ବୋଲି ତିଳତର୍ପଣ କରିଆସନ୍ତି। ଆ ହା ହା ହା, ମୁଁ ମରିଯାଉଥାଏଟି, ମୋ ସୁହାଗିଆ ଘଇତା ବୋଲି କହି ବଡ଼ୁଆଣୀ ମୁହଁ ମୋଡ଼ି ଚାଲିଗଲେ। ମାତ୍ର ଅଗଷ୍ଟ 15 ହେଲାବେଳକୁ କେହି ହେଲେ ମଲେ ନାହିଁ। ପୂଜା ପଣ୍ଡାଙ୍କ ସ୍ତ୍ରୀ ମଧ୍ୟ ଭଲ ହୋଇ ଉଠିଲେ। କବିରାଜେ କହିଲେ, ଏ ଯାତ୍ରା ରକ୍ଷା ହୋଇଗଲା। ପୂଜା ପଣ୍ଡାଙ୍କର ମହାଦୁଃଖ, ଗ୍ରାମବାଲାଙ୍କ ଆନନ୍ଦରେ ବି ପାଣି ପଡ଼ିଗଲା। ଅଗଷ୍ଟ 15 ହେଲା, କେହି ଗୋଟିଏ ହେଲେ ମଲେ ନାହିଁ ଗାଁରେ। ଶେଷରେ ଅଗଷ୍ଟ 15 ଦିନ ନାଚାର ହୋଇ ସହରର ବଡ଼ ରାସ୍ତାରେ ଉଭୟ ଦଳର ଲୋକେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଖାଦ୍ୟମନ୍ତ୍ରୀଙ୍କୁ ସୁସଜ୍ଜିତ କାର୍ରେ ବସେଇ ଜୟଧ୍ୱନି କରି ଶ୍ମଶାନ ଉଦ୍ଘାଟନ ଉତ୍ସବ ଲାଗି ମଶାଣୀ ଆଡ଼କୁ ଆଗେଇ ଚାଲିଲେ। ବାଜା, କୀର୍ତ୍ତନ, ବାଣ, ଲୋକ ଗହଳିରେ ରାସ୍ତାରେ ଯାନବାହନ ଚଳାଚଳ ବାଧା ପଡ଼ିଲା। କ୍ରମେ ମଶାଣୀ ନିକଟ ହେବାରୁ ଗରାବଡ଼ୁଙ୍କ ମଶାଣୀରେ ଆଗରୁ ଖଞ୍ଜା ହୋଇଥିବା ଲାଉଡ୍ସ୍ପିକରରୁ ସିନେମା ସଙ୍ଗୀତ ଶୁଣାଗଲା, କୋଇ ଛୋଟା ଚୋର କୋଇ ବଡ଼ା ଚୋର। ସେମିତି ପୂଜା ପଣ୍ଡାଙ୍କ ମଶାଣୀରୁ ଲାଉଡ୍ସ୍ପିକରରୁ ଗୀତ ଶୁଣାଗଲା, କିତନା ବଦଲ ଗଏ ହେ ଏନିସାନ। ଗରାବଡ଼ୁଙ୍କ ମଶାଣୀ ଉଦ୍ଘାଟନ କରି ମଶାଣୀରେ ସୁସଜ୍ଜିତ ଏକ ମଣ୍ଡପ ଉପରେ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଆସନ ଗ୍ରହଣ କଲେ। ଗ୍ରହକୁ ଉପଗ୍ରହ ଭଳି କତିରେ ବସିଲେ ଗରାବଡ଼ୁ। ଗରାବଡ଼ୁଙ୍କ ମଶାଣୀର ଉଦ୍ଘାଟନ ଉତ୍ସବରେ ଗରାବଡ଼ୁଙ୍କ ଦଳକୁ ଉଦ୍ବୋଧନୀ ଭାଷଣରେ ସ୍ୱାସ୍ଥ୍ୟମନ୍ତ୍ରୀ ଆରମ୍ଭ କଲେ। ଉପସ୍ଥିତ ଭାଇ ଓ ଭଉଣୀମାନେ, ଆଜି ଗରାବଡ଼ୁ ମହାଶୟ ଗ୍ରାମର ଶ୍ମଶାନ ଲାଗି ଭୂଦାନ କରି ଯେଉଁ ଆଦର୍ଶ ଦେଖାଇଛନ୍ତି, ତାହା ସମସ୍ତ ଦେଶବାସୀଙ୍କର ଅନୁକରଣୀୟ। ଏମିତି ସମସ୍ତେ ଶ୍ମଶାନ ଲାଗି ଖଣ୍ଡେ ଖଣ୍ଡେ ଭୂଦାନ କଲେ, ସାରା ଦେଶ ଯେ ଦିନେ ଶ୍ମଶାନରେ ପରିଣତ ହେବାକୁ ଯାଉଛି, ଏ ତାର ସୂଚନା। ଏଥିରେ ଗରାବଡ଼ୁ ମହାଶୟ ହିଁ ଅଗ୍ରଣୀ। ଏତିକିବେଳେ ଶ୍ରୋତାଙ୍କ ଭିତରୁ ଘନ ଘନ କରତାଳି ଶୁଣାଗଲା। ଲୋକଙ୍କର ଯେପରି ଦିନକୁ ଦିନ ସ୍ୱାସ୍ଥ୍ୟହାନି ଘଟୁଛି, ଏଥିରେ ଶ୍ମଶାନ ଯେ ଦିନେ ବଡ଼ ଆକାରର ପ୍ରୟୋଜନ ହେବ, ଏହା ନିଃସନ୍ଦେହ। ପରନ୍ତୁ ଆପଣମାନେ ଦେଖିବେ, ସାରା ଦେଶ ଦିନେ ଶ୍ମଶାନରେ ପରିଣତ ହେଲେ ଦେଶରେ ପ୍ରକୃତ ଶାନ୍ତି ବିରାଜିବ। ସେତେବେଳେ ଦେଖିବେ, ନାହିଁ ଥିବ ଭେଦଭାବ, ନାହିଁ ଥିବ ଉଚ୍ଚ ନୀଚ ମନୋଭାବ, ନାହିଁ ଥିବ ଧନୀ ଦାରିଦ୍ର୍ୟର ଆଭିଜାତ୍ୟ, ନାହିଁ ଥିବ ବ୍ରାହ୍ମଣ ଚାଣ୍ଡାଳର ପାର୍ଥକ୍ୟ, ନାହିଁ ଥିବ ମାଲି ମୋକଦ୍ଦମା ଲାଞ୍ଚ ମିଛ କଳା ବଜାର, ଆଉ ନାହିଁ ଥିବ ପ୍ରିୟାପ୍ରୀତି ତୋଷଣ। କାରଣ ଶ୍ମଶାନରେ ସମସ୍ତେ ସମାନ। ଆଜି ଯେଉଁ ସାମ୍ୟବାଦ ବୋଲି ଆପଣ ଶୁଣୁଛନ୍ତି, ଏହି ଶ୍ମଶାନ ହେଉଛି ତାର ପ୍ରକୃତ ପୀଠସ୍ଥଳୀ। ଏତିକିବେଳେ ପୂଜା ପଣ୍ଡାଙ୍କ ଶ୍ମଶାନ ଆଡ଼ୁ ଘନ ଘନ କରତାଳି ଶୁଣାଗଲା। ତାର କାରଣ, ତେଣେ ଖାଦ୍ୟମନ୍ତ୍ରୀ ତାଙ୍କ ଭାଷଣରେ ପୂଜା ପଣ୍ଡା ଦଳକୁ କହିଲେ, ଦେଖନ୍ତୁ ଆଜିକାଲି ଦେଶରେ ଯେପରି ଖାଦ୍ୟ ସଙ୍କଟ ଦେଖାଦେଇଛି, ସେଥିରେ ଲୋକେ ଯେପରି ଅନାହାରରେ ପୋକ ମାଛି ପରି ମରୁଛନ୍ତି, ଏଥିଲାଗି ଶ୍ମଶାନ ହିଁ ଆମ ଦେଶରେ ଏକାନ୍ତ ଲୋଡ଼ା। ଆଜି ଯେଉଁ ଭୂଦାନ ଆନ୍ଦୋଳନ ଦେଶରେ ଚାଲିଛି, ଲୋକେ ଯେ ଭୂମିହୀନଙ୍କ ପାଇଁ ଭୂଦାନ କରୁଛନ୍ତି, ମୁଁ କହେ ଲୋକେ ଯଦି ଶ୍ମଶାନ ଲାଗି ଭୂଦାନ କରନ୍ତେ ତାହେଲେ ଭବିଷ୍ୟତ ଆମମାନଙ୍କର ମଙ୍ଗଳମୟ ହୁଅନ୍ତା। ଆମର ପୂଜା ପଣ୍ଡା ମହାଶୟ ଆଜି ଶ୍ମଶାନ ଲାଗି ଭୂଦାନ କରି ଯେଉଁ ଆଦର୍ଶ ଦେଖାଇଛନ୍ତି, ଏଥିରେ ସମସ୍ତେ ଅନୁପ୍ରାଣିତ ହେବା ଉଚିତ। ଆମେମାନେ ଯଦି ପେଟ ଚାଖଣ୍ଡଙ୍କ ପାଇଁ ପ୍ରତିଦିନ ଜଠର ଜ୍ୱାଳାରେ ଦଗ୍ଧୀଭୂତ ହେଉ, ତାଠାରୁ ଶ୍ମଶାନର ଚିତାଗ୍ନିରେ ଦଗ୍ଧୀଭୂତ ହେବା କୋଟି ଗୁଣ ଶ୍ରେୟସ୍କର ନୁହେଁ କି? କହନ୍ତୁ ତ ଆପଣମାନେ, ବଞ୍ଚି ରହିବା ହିଁ ଜଞ୍ଜାଳ, ମରଣରେ ଶାନ୍ତି। ଆମେ ଦିନେ ନା ଦିନେ ମରିବା, ଏହା ସୁନିଶ୍ଚିତ। ତେବେ କାହିଁକି ବଞ୍ଚି ରହିବା ପାଇଁ ଏ ସଂଗ୍ରାମ? ଆମେ ଦିନେ ଏହି ଶ୍ମଶାନ କୋଳରେ ଆଶ୍ରୟ ନେବା, ତେବେ କାହିଁକି ଆଗରୁ ଆମେ ବିଶାଳ ହର୍ମ୍ୟ ଗଠନ ପରିବର୍ତ୍ତେ ସୁବିସ୍ତୀର୍ଣ୍ଣ ଶ୍ମଶାନ ନିର୍ମାଣ ନ କରିବା? ଶ୍ମଶାନ ହିଁ ଶାନ୍ତିର ନୀଡ଼। ଏଠି ହାକିମ, କିରାଣୀ, ଚପରାସୀ, ମନ୍ତ୍ରୀ, ଉପମନ୍ତ୍ରୀ, ନେତା, ଟାଉଟର, ସାଧୁ, ଚୋର ସମସ୍ତେ ସମାନ। ଏତିକି ବେଳେ ଗରାବଡ଼ୁଙ୍କ ମଶାଣି ଆଡ଼ୁ ଘନ ଘନ କରତାଳିର ଏକ ମୃଦୁ ଝଙ୍କାର ଉଠି ବାୟୁମଣ୍ଡଳରେ ମିଳିଗଲା। ତାର କାରଣ, ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କର ଶେଷ ଭାଷଣରେ ଶୁଭେଚ୍ଛା ଜଣାଇ କହିଲେ, ଆପଣମାନେ ଜୟଯୁକ୍ତ ହୁଅନ୍ତୁ, ଏ ଶ୍ମଶାନର ଉତ୍ତରୋତ୍ତର ଉନ୍ନତି ହେଉ, ଏଥିରେ ଅନିବର୍ତ୍ତ ଚିତାଗ୍ନି ଅହରହ ଜଳୁଥାଉ, ଦୈନିକ ଅସଂଖ୍ୟ ସବରାଜି ଏଠି ସତ୍କାର ହେଉ, ଶ୍ୱାନ ଶୃଗାଳ ଉଲ୍ଲୁକର କୋଳାହଳରେ ମଣିଷର ଆର୍ତ୍ତନାଦରେ ଏ ଶ୍ମଶାନ ନିତ୍ୟ ମୁଖରିତ ହେଉ। ଏହା ହିଁ ମୋର ହାର୍ଦ୍ଦିକ କାମନା, ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା। ଏତିକିବେଳେ ପୂଜା ପଣ୍ଡାଙ୍କ ଶ୍ମଶାନ ଆଡ଼ୁ ପୁଣି ଝଲକାଏ କରତାଳିର ଝଡ଼ ବହିଗଲା। ତାର କାରଣ, ସେହି ଗ୍ରାମର ଚନ୍ଦୁ ମିଶ୍ରେ ଖାଦ୍ୟମନ୍ତ୍ରୀଙ୍କ ଭାଷଣ ପରେ ଭାବପ୍ରବଣ ହୋଇ ଭାଷଣ ଦେବାକୁ ଯାଇ ଗୋଟିଏ ଚାଞ୍ଚଲ୍ୟ ସୃଷ୍ଟି କରିଦେଲେ। ତାଙ୍କ ବକ୍ତବ୍ୟରେ ସେ ଘୋଷଣା କଲେ ଯେ ତାଙ୍କର ଦେହାନ୍ତ ହେଲେ ତାଙ୍କରି ଶବକୁ ଏହି ପୂଜା ପଣ୍ଡାଙ୍କର ଶ୍ମଶାନରେ ଯେପରି ସତ୍କାର କରାହୁଏ। ଗରାବଡ଼ୁଙ୍କ ଶ୍ମଶାନରେ ଥିବା ଲୋକେ ଆକୁଳ ହୋଇ ଅନାଇ ରହିଲେ, କିଏ ପ୍ରତିଜ୍ଞା କରିବ? ମାତ୍ର କେହି ମରିବାକୁ ରାଜି ହେଲେ ନାହିଁ। ଶେଷରେ ମନ୍ତ୍ରୀ ମହାଶୟ କହିଲେ, ଏ ଶ୍ମଶାନରେ ଯେଉଁ ମଡ଼ା ପୋଡ଼ା ହେବ ସେ ଅମର ହୋଇଯିବ, ସେ ଶହୀଦ ହୋଇଯିବ, ତାକୁ ମନ୍ତ୍ରୀମାନେ ଆସି ଫୁଲମାଳ ଦେବେ। ଘନ ଘନ କରତାଳି ମଧ୍ୟରେ ସଭା କାର୍ଯ୍ୟ ସମାପନ ହେଲା। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଶ୍ମଶାନ ପ୍ରତିଯୋଗିତା। ରହିଲୁ, ନମସ୍କାର।